ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲି ରାଇଜେ ଶୂନ୍ୟ ଦୁର୍ଘଟଣା ଦିବସ ଅଭିଯାନର ଶୁଭାରମ୍ଭ କରିବାର ସହିତ ସଡ଼କ ସୁରକ୍ଷାକୁ ନେଇକରି ରାଜ୍ୟ ବାଣିଜ୍ୟ ଆଉ ପରିବହନ ବିଭାଗର 575 କୋଟିରୁ ଅଧିକା ଟଙ୍କାର 55 କାର୍ଯ୍ୟକ୍ରମ ଆଉ ପ୍ରକଳ୍ପର ଶୁଭାରମ୍ଭ କରିଛନ୍। ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ସୁବର୍ଣ୍ଣପୁର ଦେବଗଡ଼ ସହିତ ରାଜ୍ୟର 11 ଜିଲ୍ଲାର ସ୍ୱୟଂଚାଳିତ ଗାଡ଼ି ଚାଳନା ପରୀକ୍ଷଣ ବ୍ୟବସ୍ଥାର ଶୁଭାରମ୍ଭ ଆଉ 20 ଜାଗାର ଇ କେନ୍ଦ୍ର ଲାଗି ଶିଳାନ୍ୟାସ କରିଛନ୍। ଇତାର ସହିତ ପୁରୀ ଭୁବନେଶ୍ୱର ଭବାନୀପାଟନା ଆର୍ ରାଇଘରନୁ ଦେଶର ଭିନ୍ ଭିନ୍ ଜାଗାକେ ବସ୍ ସେବାର ଶୁଭାରମ୍ଭ କରିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ସଡ଼କ ସୁରକ୍ଷାକେ ନେଇକରି ଲୋକ ଶପଥପାଠ କରାବାର ସହିତ ସମକୁ ଟ୍ରାଫିକ୍ ନିୟମ ପାଳନ କରିବାର ଲାଗି ଆହ୍ୱାନ ଦେଇଛନ୍।
ଆମେ ସମସ୍ତେ ଗୋଲ୍ଡେନ୍ ରୁଲ୍କୁ ପାଳନ କରୁନାହାନ୍ତି। ବେଳେବେଳେ ଆମର ଗାଡ଼ି ଚାଳକମାନେ ଏ ସମସ୍ତ ନିୟମକୁ କେବେ ବି ଗୁରୁତ୍ୱ ଦେଇନଥାନ୍ତି, ଆଉ ସେଥିପାଇଁ କେତେବେଳେ ବହୁତ ସ୍ପିଡ଼ରେ ଗାଡ଼ି ଚଲାଇବା, ରଙ୍ଗ ସାଇଡ଼୍ରେ ଗାଡ଼ି ଚଲାଇବା, ମଦ୍ୟପାନ କରି ଗାଡ଼ି ଚଲାଇବା ଏବଂ ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେବା, ଏଇ ଯେଉଁ 4 ଭୁଲ କାମ କରିବା କାରଣରୁ ଆଜି ମୃତ୍ୟୁ ସଂଖ୍ୟା, ଯେକୌଣସି ସାଧାରଣ ରୋଗ ଅପେକ୍ଷା ଆକ୍ସିଡେଣ୍ଟରେ ମୃତ୍ୟୁ ହେବାର ସଂଖ୍ୟା ବହୁ ପରିମାଣରେ ବଢ଼ି ଚାଲୁଛି।
ଭୁବନେଶ୍ୱରଠାରେ ଆଜିଠାରୁ ରାଜସ୍ୱ ଅଧିକାରୀମାନଙ୍କର ଦୁଇଦିନିଆ କର୍ମଶାଳା ମୂଲ ହେବା କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଉ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇକରି ରାଜସ୍ୱ ବିଭାଗର ସମୀକ୍ଷା କରିକି 2036 ତକ ସମୃଦ୍ଧ ଓଡ଼ିଶା ଗଠନ ଲାଗି ବିକଶିତ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ଉପସ୍ଥାପନ କରିବେ। କାର୍ଯ୍ୟକ୍ରମଟି 3 ଆର୍ଡିସି, ଉପଜିଲ୍ଲାପାଳ ଆଉ ତହସିଲଦାରମାନେ ଯୋଗ ଦେବାରକେ ଥିବାର ବେଳେ ଆଭାସୀ ଜରିଏ ଜିଲ୍ଲାପାଳ ଆଉ ଜିଲ୍ଲାର ରାଜସ୍ୱ ଅଧିକାରୀମାନେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବା 6 ଦିନ ଭିନ୍ ଭିନ୍ ବିଭାଗର ପ୍ରାର୍ଥୀମାନଙ୍କୁ ନିଯୁକ୍ତି ପତ୍ର ବାଣ୍ଟବେ। ଭୁବନେଶ୍ୱର ରେଲ୍ ସଦନ ପ୍ରେକ୍ଷାଳୟନ ହେବାରକେ ଥିବା ଇ ମେଗା ନିଯୁକ୍ତି ମେଲାଥି ମୁଖ୍ୟମନ୍ତ୍ରୀ 1240 ଜଣଙ୍କୁ ନିଯୁକ୍ତି ପତ୍ର ଦେବେ। ସହରୀ ଇଲାକାମାନଙ୍କର ସଫେଇ କାମ ଠିକ୍ ଭାବେ ନାହିଁ ହେଲେ ଏଥି ନିଯୁକ୍ତ ଆଉଟ୍ସୋର୍ସିଂ ସଂସ୍ଥାମାନଙ୍କର ବିରୋଧୀ କାର୍ଯ୍ୟାନୁଷ୍ଠାନ ନେବାରକେ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍। ମନ୍ତ୍ରୀ କହିଛନ୍, ସହରମାନେ ହେଉଛି ରାଜ୍ୟର ମୁଖଶାଲା, ସଫେଇ କାମଟି ଅବହେଳା କଲେ ନିୟୋଜିତ ଆଉଟ୍ସୋର୍ସିଂ ସଂସ୍ଥାମାନଙ୍କୁ କାମନୁ ବାହାର କରିକି ନୂଆ ସଂସ୍ଥାକେ ନିଯୁକ୍ତି ଦେବାରକେ ମନ୍ତ୍ରୀ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍। ଭୁବନେଶ୍ୱର ଲୋକସେବା ଭବନଠାରେ ଗଲାକାଲି ଶ୍ରମ ଆଇନ ବାବଦେ ହୋଇଥିବା ସହକାରୀ ଶ୍ରମ ଅଧିକାରୀମାନଙ୍କର ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। ରାଜ୍ୟ ଶ୍ରମ ବିଭାଗ ତରଫରୁ ହୋଇଥିବା କାର୍ଯ୍ୟକ୍ରମଟି ଶ୍ରମ ନିର୍ଦ୍ଦେଶାଳୟ ନୂଆକରି ନିଯୁକ୍ତି ପାଇଥିବା 38 ସହକାରୀ ଅଧିକାରୀ ଯୋଗ ଦେଇଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟନାରୁ ହାଇଦ୍ରାବାଦ ଭିତରେ ଅତ୍ୟାଧୁନିକ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ଭଲ୍ଭୋ ସେବା ଶୁଭାରମ୍ଭ ହେବାର ସହିତ ସ୍ୱୟଂକ୍ରିୟ ଯାନ ପରୀକ୍ଷଣ କେନ୍ଦ୍ର ଶିଳାନ୍ୟାସ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ଜରିଏ ଏତାକେ ଉଦ୍ଘାଟନ କରିଛନ୍। କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହୋଇଥିବା କାର୍ଯ୍ୟକ୍ରମଟି ସାଂସଦ ମାଳବିକା ଦେବୀ, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ, ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଆଉ ଅଧିକାରୀମାନେ ଉପସ୍ଥିତ ଥିଲେ। ସୁବର୍ଣ୍ଣପୁର ଜିଲ୍ଲା ସାହାଜପିଟାଠାରେ ଜିଲ୍ଲା ସ୍ୱୟଂଚାଳିତ ଗାଡ଼ି ଚାଳନା ପରୀକ୍ଷଣ କେନ୍ଦ୍ରକେ ମୁଖ୍ୟମନ୍ତ୍ରୀ ଆଭାସୀ ଜରିଏ ଉଦ୍ଘାଟନ କରିଛନ୍। ଏ ଅବସରରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ହୋଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମଟି ଜିଲ୍ଲାସ୍ତରୀୟ ଅଧିକାରୀ ଆଉ ପ୍ରତିନିଧିମାନେ ଯୋଗ ଦେଇଥିଲେ। ସେନ୍ତା ଦେବଗଡ଼ ଜିଲ୍ଲା ନବିଲ୍ ସ୍ୱୟଂଚାଳିତ ଗାଡ଼ି ଚାଳନା ପରୀକ୍ଷଣ କେନ୍ଦ୍ରକେ ମୁଖ୍ୟମନ୍ତ୍ରୀ ଆଭାସୀ ଜରିଏ ଉଦ୍ଘାଟନ କରିଛନ୍। ସମ୍ବଲପୁର ପାଖର ମାନେଶ୍ୱର ବ୍ଲକ କାର୍ଯ୍ୟାଳୟଠାରେ ଗଲାକାଲି ଜିଲ୍ଲା ପ୍ରଶାସନର ମିଳିତ ଜନଶୁଣାଣି ଶିବିର ହୋଇଯାଇଛି। ଶିବିରଟି 13 ଅଭିଯୋଗ ଆସିଥିଲା, ସେଥିର୍ ଭିତରୁ ଗୋଟିଏ ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇକରି ବାକି ଅଭିଯୋଗମାନଙ୍କର ସମାଧାନ ଦିଗେ ପଦକ୍ଷେପ ନେବାରକେ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧିକ୍ଷକ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଏ ଅବସରରେ ତମାଖୁ ନିରୋଧୀ ସଚେତନତା ରଥକେ ଜିଲ୍ଲାପାଳ ଶୁଭାରମ୍ଭ କରିଛନ୍। ସହରାଞ୍ଚଳର ବିକାଶ କରିକି ସମ୍ବଲପୁରକେ ଗୋଟିଏ ପ୍ଲାଣ୍ଡ ସିଟି ଭାବେ ନୂଆ ରୂପ ଦେବାରକେ ସମ୍ବଲପୁର ମହାନଗର ନିଗମ ଆଉ ନୂଆଦିଲ୍ଲୀର ସ୍କୁଲ ଅଫ୍ ପ୍ଲାନିଂ ଆଣ୍ଡ ଆର୍କିଟେକ୍ଚର ସଂସ୍ଥାନ ଏସ୍ପିଏ ଭିତରେ ଗୋଟିଏ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟକ୍ଷ ପରାମର୍ଶ ହୋଇଥିବା ଏହି ଚୁକ୍ତି ଅନୁସାରେ ଏସ୍ପିଏ ଏ ଦିଗେ ଅନୁଧ୍ୟାନ କରିକି ଏସ୍ଏମ୍ସିକେ ରଣନୈତିକ ପରାମର୍ଶ ଦେବା। ରାଇଜେ ପଶ୍ଚିମା ଗରମ ପବନ ଆସୁଥିବାରୁ ଦିନର ତାତି ବଢ଼ବାରକେ ଲାଗିଛି। ବାୟୁମଣ୍ଡଳର ଆର୍ଦ୍ରତା ଅତ୍କା ରହିଥିବାରୁ ଗୁଲଗୁଲି ଭିଲ୍ ହେଉଛି। ଆଇବା କିଛି ଦିନ ତକ ତାପମାତ୍ରା 2-4 ଡିଗ୍ରୀ ତକ ବଢ଼ବା। ଆଇବା 24 ଭିତରେ ସମୁଦ୍ରଖଣି ଜିଲ୍ଲାମାନଙ୍କେ ସବୁନୁ ଜହ ଗରମ ଆର୍ ଗୁଲଗୁଲି ହେବା। ଏ ସମୟଟି 1-2 ଜାଗାର ଘଡ଼ଘଡ଼ି ସହିତ ହାଲ୍କା ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।